ନମସ୍କାର, ମୁଁ ମନୋରମା ମହାନ୍ତି, ଆଇଏମ୍ଡି ଭୁବନେଶ୍ୱରରୁ ୱେଦର ବ୍ରିଫିଂ ଦେଉଛି ପୁରା ରାଜ୍ୟ ପାଇଁ, ଓଡ଼ିଶା ରାଜ୍ୟ ପାଇଁ। ଯଦି ଦେଖିବା ଗତ 24 ଘଣ୍ଟାରେ ହାଇଏଷ୍ଟ ମ୍ୟାକ୍ସିମମ୍ ଟେମ୍ପରେଚର ରେକର୍ଡ କରାଯାଇଥିଲା ବୌଦ୍ଧ ଜିଲ୍ଲାରେ 40.5 ଡିଗ୍ରୀ ସେଲସିୟସ। ତା ସହିତ କଟକ ଆଉ ଭୁବନେଶ୍ୱର ଯାଇଥିଲା 36.6 ଡିଗ୍ରୀ ସେଲସିୟସ, କଟକ 37 ଡିଗ୍ରୀ ସେଲସିୟସ। ଆଉ ଡିପାର୍ଚର ବି ନର୍ମାଲ ଠାରୁ 3-4 ଡିଗ୍ରୀ ଅଧିକା କିଛି କିଛି ସ୍ଥାନରେ ରହିଛି। ତା ସହିତ 38 ଡିଗ୍ରୀ କିମ୍ବା ତାଠୁ ଅଧିକା କିଛି କିଛି ସ୍ଥାନରେ ରେକର୍ଡ କରାଯାଇଛି, ଯେମିତିକି ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବାରିପଦା, ସୋନପୁର ଜିଲ୍ଲାରେ 38 ଡିଗ୍ରୀ କିମ୍ବା ତାଠୁ ଅଧିକା ତାପମାତ୍ରା କାଲି ରେକର୍ଡ କରାଯାଇଛି। ଆଉ କିଛି କିଛି ସ୍ଥାନରେ 2-4 ଡିଗ୍ରୀ ଏବଭ୍ ନର୍ମାଲ ଟେମ୍ପରେଚର ରହିଛି, ଯେମିତିକି ଦେଖିବା ଯଦି 4 ଡିଗ୍ରୀ କିମ୍ବା ତାଠୁ ଅଧିକା ସମ୍ ନର୍ମାଲ ଭ୍ୟାଲ୍ୟୁଠୁ ଅଧିକା ରହିଛି, ଯେମିତିକି ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ା ଏବଂ ବାରିପଦା ଠାରେ। ତା ସହିତ ଯଦି ଦେଖିବା ଆଗାମୀ 5 ଦିନ ପାଇଁ ଫୋର୍କାଷ୍ଟ, ଆଗାମୀ 7 ଦିନ ପାଇଁ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ, ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି, କିନ୍ତୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି ଆଗାମୀ 5 ଦିନ ପାଇଁ। ଆଗାମୀ 24 ଘଣ୍ଟାରେ ହିଟ୍ ୱେଭ୍ ରହିବା ସହିତ ଗୋଟେ କିମ୍ବା 2 ସ୍ଥାନରେ ହଟ୍ ଆଣ୍ଡ ହ୍ୟୁମିଡ଼ କଣ୍ଡିସନ ବି ରହିପାରେ। ହିଟ୍ ୱେଭ୍ କଣ୍ଡିସନ ଦିଆଯାଇଛି ଆଇସୋଲେଟେଡ଼ ପକେଟ୍ସ ପାଇଁକା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ ଆଉ କେଉଁଝର ଜିଲ୍ଲାରେ। ତା ସହିତ ହଟ୍ ଆଣ୍ଡ ହ୍ୟୁମିଡ଼ ହେଇପାରେ, କଣ୍ଡିସନ ଫିଲ୍ ହେଇପାରେ ବାଲେଶ୍ୱର, ଭଦ୍ରକ ଏବଂ ଗଜପତି ଜିଲ୍ଲାରେ। ଆଉ କାଲି ପାଇଁକା ମାନେ 14 ତାରିଖ ପାଇଁକା ହିଟ୍ ୱେଭ୍ କଣ୍ଡିସନ ସହିତ ୱାର୍ମ ନାଇଟ୍ ବି ଗୋଟେ ଦୁଇଟା ଜାଗାରେ ହେଇପାରେ। ତା ସହିତ ହଟ୍ ଆଣ୍ଡ ହ୍ୟୁମିଡ଼ ୱେଦର ବି ଗୋଟେ ଗୋଟେ ଜାଗାରେ ହେବାର ସମ୍ଭାବନା ରହିଛି। ହିଟ୍ ୱେଭ୍ ରହିଛି ସୁରେନ୍ଦ୍ରନଗର, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଜିଲ୍ଲାରେ, ଦିନ କେଉଁଝର, ମୟୂରଭଞ୍ଜରେ ବି ହିଟ୍ ୱେଭ୍ ରହିବାର ସମ୍ଭାବନା ରହିଛି। ତା ସହିତ ୱାର୍ମ ନାଇଟ୍ ରହିବାର ସମ୍ଭାବନା ରହିଛି ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାରେ। ଆଉ ହଟ୍ ଆଣ୍ଡ ହ୍ୟୁମିଡ଼ ରହିବାର ସମ୍ଭାବନା ରହିଛି ଜିଲ୍ଲାଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ। ଆଉ ଡେ 3 ପାଇଁ 15 ତାରିଖ ପାଇଁ ଆମେ ଅରେଞ୍ଜ ଆଲର୍ଟ ଜାରି କରିଛୁ। ଅରେଞ୍ଜ ଆଲର୍ଟ ରହିଛି ମୋଷ୍ଟଲି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ୟେଲୋ ଆଲର୍ଟ ଦିଆଯାଇଛି କନ୍ଧମାଳ ଏବଂ ବରଗଡ଼ ଜିଲ୍ଲାରେ। ଆଉ ଡେ 4 ପାଇଁ 16 ତାରିଖ ପାଇଁ କି ବି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ ଏବଂ କଳାହାଣ୍ଡି ଜିଲ୍ଲାରେ। ତା ସହିତ ୟେଲୋ ଆଲର୍ଟ ଜାରି କରାଯାଇଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଏବଂ ନୂଆପଡ଼ା ଜିଲ୍ଲାରେ। ଆଉ ଡେ 5 ପାଇଁ 17 ତାରିଖରେ ମୋଷ୍ଟଲି ଟେମ୍ପରେଚର ଧୀରେ ଧୀରେ ଦିନ ତାପମାତ୍ରା ଧୀରେ ଧୀରେ କମିବାର ସମ୍ଭାବନା ରହିଛି, କିନ୍ତୁ 3 ଜିଲ୍ଲାରେ ହିଟ୍ ୱେଭ୍ ହେବାର ସମ୍ଭାବନା ରହିଛି, ଯେମିତିକି ବରଗଡ଼, ବଲାଙ୍ଗୀର ଆଉ ନୂଆପଡ଼ା। ତାପରେ ଧୀରେ ଧୀରେ ଦିନ ତାପମାତ୍ରା ଗୋଟେ କିମ୍ବା 2-2 ଡିଗ୍ରୀ କମିବାର ସମ୍ଭାବନା ରହିଛି, ଅର୍ ମୋଷ୍ଟଲି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଆଉ ମ୍ୟାକ୍ସିମମ୍ ଟେମ୍ପରେଚର, ମିନିମମ୍ ଟେମ୍ପରେଚର ଯଦି ଦେଖିବା ଆଗାମୀ 5 ଦିନରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ, କିନ୍ତୁ ଗୋଟେ କିମ୍ବା 2 ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି, ମାନେ ଇନକ୍ରିଜିଂ ଟ୍ରେଣ୍ଡ ରହିବ, ବେଶୀ ବଢ଼ିବାର ସମ୍ଭାବନା ନାହିଁ। ଧନ୍ୟବାଦ।